ହେଲୋ, ଦିଦି ମୋ ନାଁ ସଂଯୁକ୍ତ ସାହୁ, ମୁଁ ଶୁକ୍ରବିହାରରେ ରହୁଛି। ଆମର ଏଠି ପାଣିର ସମସ୍ୟା ବହୁତ ଅଛି, କାରଣ ଆମର ଏଇ ଶୁକ୍ରବିହାରରେ ବହୁ ଅତି କମରେ 4000 ଲୋକ ବାସ କରୁଛନ୍ତି, କିନ୍ତୁ ପାଣି ଆମର ଯୋଉ ସକ୍ରୋଳି ଆସୁଛି ସବୁ ଅଧଘଣ୍ଟେ ଆସୁଛି, ଅଧଘଣ୍ଟେ ଭିତରେ ଯୋଉ ଆସୁଛି ପୁରା ସ୍ପିଡରେ ଆସୁନି, ଯୋଉ ସ୍ଲୋରେ ଆସୁଛି। ଲୋକ 2-4 ବାଲ୍ଟି ଲେଖେ ଧରୁଛନ୍ତି, ତାପରେ ପାଣି ବନ୍ଦ ହେଇଯାଉଛି। ତେଣୁ ଆମର ବସ୍ତିରେ ବି ଟ୍ୟୁବଲ ବି କମ ଅଛି, ଯୋଉ 3-4 ଟ୍ୟୁବଲ ଅଛି ତା ଦେହରୁ 2 ବି ଖରାପ ଅଛି। ତେଣୁ ପାଣିର ସମସ୍ୟା ବହୁତ ଅଛି, ତେଣୁ ଆମର ଯଦି ଏଠି ସୁବିଧା କିଛି କରନ୍ତି ତାହେଲେ ଆମେ ଧନ୍ୟବାଦ ଉପକୃତ କିଛି ହୁଅନ୍ତି।